ആകാശവാണി ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓମାନର ସୁଲତାନଙ୍କ ଉପସ୍ଥିତିରେ ଆଜି ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେବ ସମନ୍ୱିତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା। ସଂସଦରେ ପାରିତ ହେଲା ପ୍ରତ୍ୟାହାର ସଂଶୋଧନ ବିଲ୍ 2025। ଲୋକସଭାରେ ଭିଭିଜି ରାମଜି 2025 ବିଲ୍ ଉପରେ ଚାଲିଥିବା ଆଲୋଚନାର ଆଜି ଉତ୍ତର ରଖିବେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ। ପାରମ୍ପରିକ ଔଷଧ ଉପରେ ଗବେଷଣା, ମାନ ନିର୍ଦ୍ଧାରଣ ଓ ବିଶ୍ୱସ୍ତରୀୟ ସହଯୋଗ ବୃଦ୍ଧି କରିବା ଉପରେ ଆୟୁଷ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଏବଂ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗତକାଲି ଲକ୍ଷ୍ନୌରେ ହେବାକୁ ଥିବା ଚତୁର୍ଥ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଘନ କୁହୁଡ଼ି ଯୋଗୁଁ ବାତିଲ, ଆସନ୍ତାକାଲି ଅହମ୍ମଦାବାଦରେ ଖେଳାଯିବ ପଞ୍ଚମ ତଥା ଅନ୍ତିମ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓମାନ ଗସ୍ତ ଅବସରରେ ଆଜି ଭାରତ ଓମାନ ମଧ୍ୟରେ ସମନ୍ୱିତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା ସ୍ୱାକ୍ଷରିତ ହେବ। ଏହି ମୁକ୍ତ ବାଣିଜ୍ୟ ରାଜିନାମାରେ ଭାରତର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ ଏବଂ ତାଙ୍କର ଓମାନ ପ୍ରତିପକ୍ଷ କୁଏସ୍ ଅଲ୍ ୟୁସେଫ୍ ସ୍ୱାକ୍ଷର କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ଓମାନର ସୁଲତାନ ହାଇଥାମ୍ ବିନ୍ ତାରିଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଓମାନ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, ଓମାନ ହେଉଛି ଭାରତ ସହିତ ସ୍ଥାୟୀ ବନ୍ଧୁତ୍ୱ ଏବଂ ନିବିଡ଼ ଐତିହାସିକ ସମ୍ପର୍କର ଦେଶ। ତାଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଥିବା ଭାଗିଦାରୀ ଏବଂ ସହଯୋଗକୁ ଅଧିକ ପ୍ରୋତ୍ସାହନ ଦେବା ସହିତ ଅପାର ସୁଯୋଗ ସୃଷ୍ଟି କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜୋର୍ଡାନ ଓ ଇଥିଓପିଆର ସଫଳ ଗସ୍ତ ଶେଷ କରି ଗତକାଲି ସନ୍ଧ୍ୟାରେ ଦୁଇଦିନିଆ ଓମାନ ଗସ୍ତରେ ଯାଇ ମସ୍କାଟଠାରେ ପହଞ୍ଚିଛନ୍ତି। ମସ୍କାଟ ବିମାନ ବନ୍ଦରରେ ଓମାନର ପ୍ରତିରକ୍ଷା ବ୍ୟାପାର ଉପପ୍ରଧାନମନ୍ତ୍ରୀ ସାଇଦ୍ ସିହାବ ବିନ୍ ତାରିକ୍ ଅଲ୍ ସାଇଦ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ପରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ଏବଂ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି। ଆମ ସମ୍ବାଦଦାତାଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଓମାନର ସୁଲତାନଙ୍କ ନିମନ୍ତ୍ରଣ କ୍ରମେ ସେଠାକୁ ଦୁଇଦିନିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଗତକାଲି ମସ୍କାଟର ହୋଟେଲରେ ପହଞ୍ଚିବା ପରେ ତାଙ୍କୁ ସ୍ଥାନୀୟ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି। ସେମାନଙ୍କ ପକ୍ଷରୁ ଓମାନର ବିଭିନ୍ନ ପାରମ୍ପରିକ ନୃତ୍ୟ ସହିତ ଭାରତର ଶାସ୍ତ୍ରୀୟ କୁଚିପୁଡ଼ି ଓ କଥକ ନୃତ୍ୟ, ରାଜସ୍ଥାନର ଘୁମର, କର୍ଣ୍ଣାଟକର ଲୋକନୃତ୍ୟ ଆକ୍ସାନା ଭଳି ପାରମ୍ପରିକ ଶୈଳୀରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଛି। ସୁଲତାନଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା ପରେ ପ୍ରଧାନମନ୍ତ୍ରୀ ଭାରତ ଓମାନ ବ୍ୟବସାୟିକ ଫୋରମରେ ମଧ୍ୟ ଆଜି ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଏତଦ୍ବ୍ୟତୀତ ଶ୍ରୀ ମୋଦି ସ୍ଥାନୀୟ ପ୍ରବାସୀ ଭାରତୀୟଙ୍କ ସହିତ ଆଜି ଭାବ ବିନିମୟ ମଧ୍ୟ କରିବେ। ଭାରତ ଓମାନ ମଧ୍ୟରେ କୂଟନୈତିକ ସମ୍ପର୍କର 70 ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ପ୍ରତ୍ୟାହାର ଓ ସଂଶୋଧନ ବିଲ୍ 2025 ଗତକାଲି ସଂସଦର ଅନୁମୋଦନ ଲାଭ କରିଛି। ଗତ ମଙ୍ଗଳବାର ଦିନ ଏହି ବିଲ୍ ଲୋକସଭାରେ ପାରିତ ହେବା ପରେ ଗତକାଲି ଏହାକୁ ରାଜ୍ୟସଭାରେ ମଞ୍ଜୁରି ମିଳିଛି। ଏହି ବିଲ୍ ଦ୍ୱାରା ଦେଶରେ କେତେକ ଆଇନକୁ ପ୍ରତ୍ୟାହାର କରାଯିବା ସହିତ ଅନ୍ୟ କେତେକ ଆଇନରେ ସଂଶୋଧନ କରାଯିବାର ବ୍ୟବସ୍ଥା ରହିଛି। ଏହି ବିଲ୍ ସମ୍ପର୍କରେ ସୂଚନା ଦେଇ ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି, ଜୀବନ ଧାରଣ ଓ ବ୍ୟବସାୟକୁ ସହଜ କରିବା ଉଦ୍ଦେଶ୍ୟରେ ଏହି ବିଲ୍ ଉଦ୍ଦିଷ୍ଟ। 71 ଆଇନକୁ ରଦ୍ଦ କିମ୍ବା ସଂଶୋଧନ କରିବା ଉଦ୍ଦେଶ୍ୟରେ ଏହି ବିଲ୍ ଅଣାଯାଇଛି। ବିପର୍ଯ୍ୟୟ ପରିଚାଳନା ଆଇନ 2005 ସଂଶୋଧନ କରାଯାଇ ନିବାରଣ ଶବ୍ଦ ବଦଳରେ ପ୍ରସ୍ତୁତିକୁ ବ୍ୟବହାର କରାଯିବା ଉଦ୍ଦେଶ୍ୟରେ ମଧ୍ୟ ଏହି ବିଲ୍ ଅଣାଯାଇଛି ବୋଲି ସେ କହିଛନ୍ତି। ଯେଉଁ ଆଇନଗୁଡ଼ିକ ବର୍ତ୍ତମାନ ସମୟୋପଯୋଗୀ ନୁହେଁ କିମ୍ବା ଅନାବଶ୍ୟକ, ସେଗୁଡ଼ିକୁ ନରେନ୍ଦ୍ର ମୋଦିଙ୍କ ସରକାର ପ୍ରତ୍ୟାହାର କରି ନୂତନ ଆଇନ କାର୍ଯ୍ୟକାରୀ କରିବା ଦିଗରେ ସଂସ୍କାରମୂଳକ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ମେଘୱାଲ କହିଛନ୍ତି। ସେ କହିଛନ୍ତି, ବିଚାରାଧୀନ ମାମଲା ହ୍ରାସ କରିବା ଦିଗରେ ମଧ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଏ କ୍ଷେତ୍ରରେ ବିବାଦ ସମାଧାନ ଲାଗି ବିକଳ୍ପ ସମାଧାନ ବ୍ୟବସ୍ଥାକୁ ସରକାର ପ୍ରୋତ୍ସାହିତ କରୁଛନ୍ତି। 2014 ମେ ମାସ ପରଠାରୁ ଦେଶରେ ଅପ୍ରଚଳିତ ହୋଇଥିବା 1577 ଆଇନକୁ ରଦ୍ଦ କରାଯାଇଛି। ସେଥିମଧ୍ୟରୁ 1562 ଆଇନକୁ ସମ୍ପୂର୍ଣ୍ଣ ରଦ୍ଦ କରାଯାଇଥିବା ସମୟରେ 15 ପୁନଃ ପ୍ରଣୟନ କରାଯାଇଛି ବୋଲି ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ଗ୍ରାମୀଣ ବିକାଶ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ଲୋକସଭାରେ ବିକଶିତ ଭାରତ ରୋଜଗାର ଏବଂ ଜୀବିକା ମିଶନ ପାଇଁ ଗ୍ୟାରେଣ୍ଟି ଅଭିଯାନ ଗ୍ରାମୀଣ ଭିଭିଜି ରାମଜୀ 2025 ବିଲ୍ ଆଲୋଚନାର ଉତ୍ତର ରଖିବେ। ଗତକାଲି ଏହି ବିଲ୍ ଲୋକସଭାରେ ଆଗତ କରାଯାଇଥିଲା ଏବଂ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହା ଉପରେ ଆଲୋଚନା ଜାରି ରହିଥିଲା। ଏହା ଗୃହୀତ ହେବା ଦ୍ୱାରା ଏହି ବିଲ୍ 20 ବର୍ଷର ପୁରାତନ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ 2005ର ସ୍ଥାନ ନେବ। 2047 ସୁଦ୍ଧା ବିକଶିତ ଭାରତ ଭିଜନ ଅଧୀନରେ ଏକ ଗ୍ରାମୀଣ ବିକାଶ ଢାଞ୍ଚା ପ୍ରସ୍ତୁତ କରିବାରେ ଏହି ବିଲ୍ ସହାୟକ ହେବ। ଏଥିରେ ଗ୍ରାମୀଣ ପରିବାରକୁ 125 ଦିନର ମଜୁରୀ ଆଧାରିତ ନିଯୁକ୍ତି ଗ୍ୟାରେଣ୍ଟି ପ୍ରଦାନ କରାଯାଇଛି। ବିଲ୍ରେ ସଶକ୍ତିକରଣ, ବିକାଶ, ସମନ୍ୱୟ ଏବଂ ସମ୍ପୂର୍ଣ୍ଣତା ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ଏହି ବିଲ୍ ଦ୍ୱାରା ଦେଶରେ ଆତ୍ମନିର୍ଭର, ବିକଶିତ ତଥା ଦାରିଦ୍ର୍ୟମୁକ୍ତ ଗ୍ରାମ ସୃଷ୍ଟି କରାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ପାରମ୍ପରିକ ଔଷଧ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଦ୍ୱିତୀୟ ବିଶ୍ୱ ସମ୍ମିଳନୀ ଗତକାଲି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆରମ୍ଭ ହୋଇଛି। ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ଏଥିରେ ଉଦ୍ବୋଧନ ଦେଇ ପାରମ୍ପରିକ ଔଷଧ କ୍ଷେତ୍ରରେ ଭାରତର ଦୀର୍ଘ ଅଭିଜ୍ଞତା ଉପରେ ଆଲୋକପାତ କରିଛନ୍ତି। ପାରମ୍ପରିକ ଔଷଧ ଉପରେ ଗବେଷଣା, ମାନ ନିର୍ଦ୍ଧାରଣ ଏବଂ ଏ କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଯୋଗ ବୃଦ୍ଧି କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। 2016 ଆରମ୍ଭ ହୋଇଥିବା ଏଭଳି ସହଯୋଗ ପାରମ୍ପରିକ ଔଷଧକୁ ବିଶ୍ୱସ୍ତରରେ ପହଞ୍ଚାଇବା ଦିଗରେ ଏକ ପ୍ରମୁଖ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି ବୋଲି ଶ୍ରୀ ଯାଦବ କହିଛନ୍ତି। ଏଥିସହିତ ଶିକ୍ଷା, ଗବେଷଣା, କ୍ଷମତା ନିର୍ମାଣ, ବୃତ୍ତି ପ୍ରଦାନ, ଆୟୁଷ ଗ୍ରିଡ୍ ଭଳି ଡିଜିଟାଲ ପ୍ଲାଟଫର୍ମ ଏବଂ ବୈଶ୍ୱିକ ସହଯୋଗ ମାଧ୍ୟମରେ ଭାରତ ଏ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗକୁ କିଭଳି ସମ୍ପ୍ରସାରଣ କରୁଛି ସେ ସମ୍ପର୍କରେ ମଧ୍ୟ ଆୟୁଷ ମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରସ୍ ଆଧନମ୍ ଘେବ୍ରିୟାସାସ୍ ବିଜ୍ଞାନ ଏବଂ ପରମ୍ପରା ମଧ୍ୟରେ ସମନ୍ୱୟ ରକ୍ଷା କରି ସ୍ୱାସ୍ଥ୍ୟକ୍ଷେତ୍ରକୁ ବିକଶିତ କରାଯିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। କେନ୍ଦ୍ର ଆୟୁଷ ସଚିବ ବୈଦ୍ୟ ରାଜେଶ କୋଚେଟା କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର 100ରୁ ଉର୍ଦ୍ଧ୍ୱ ସଦସ୍ୟ ରାଷ୍ଟ୍ର ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ କୋଟେଚା କହିଛନ୍ତି। ଏହି ସମ୍ମିଳନୀ ଅବସରରେ 16 ସହିତ ଦ୍ୱିପକ୍ଷୀୟ ବୈଠକ ହେବା ସଙ୍ଗେ ସଙ୍ଗେ ତାଞ୍ଜାନିଆ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଆୟୁଷ ସଚିବ ସୂଚନା ଦେଇଛନ୍ତି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ସମ୍ପର୍କିତ ଦସ୍ତାବିଜ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ପାଠାଗାରରୁ ହଜିଥିବା ସମ୍ପର୍କିତ କଂଗ୍ରେସର ଅଭିଯୋଗକୁ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଖଣ୍ଡନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କଂଗ୍ରେସ ସାଂସଦ ଜୟରାମ ରମେଶଙ୍କର ଏ ସମ୍ପର୍କିତ ଅଭିଯୋଗର ଉତ୍ତର ଦେଇ ଶ୍ରୀ ଶେଖାୱତ କହିଛନ୍ତି, 2008 ୟୁପିଏ ସରକାରଙ୍କ ଅମଳରେ ନେହେରୁଙ୍କ ଦସ୍ତାବିଜ ଏହି ସଂଗ୍ରହାଳୟ ପାଠାଗାରରୁ ନିଆଯାଇଥିଲା। ତେବେ ଏଗୁଡ଼ିକ କୌଣସି ପାରିବାରିକ ଘରୋଇ ଦସ୍ତାବିଜ ନୁହେଁ, ବରଂ ଦେଶର ଜାତୀୟ ଐତିହାସିକ ତଥ୍ୟ। ଗବେଷକ, ଛାତ୍ରଛାତ୍ରୀ ତଥା ନାଗରିକମାନେ ପଣ୍ଡିତ ନେହେରୁଙ୍କର ଜୀବନାଦର୍ଶ ଉପରେ ଅଧ୍ୟୟନ କରିବା ଲାଗି ଏହି ପ୍ରକୃତ ଦସ୍ତାବିଜକୁ ଯେକୌଣସି ସମୟରେ ବ୍ୟବହାର କରିପାରିବେ ବୋଲି ଶ୍ରୀ ଶେଖାୱତ ସ୍ପଷ୍ଟ କରିଛନ୍ତି। ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଗତକାଲି 5 ସମେତ 11 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀଙ୍କ ଉପରେ 37 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ରାଜ୍ୟ ସରକାରଙ୍କ ପୁନଃ ଥଇଥାନ ନୀତି ଅନୁଯାୟୀ ସମ୍ପୃକ୍ତ ମାଓବାଦୀମାନଙ୍କୁ 50,000 ଲେଖାଏଁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗତକାଲି ଲକ୍ଷ୍ନୌରେ ହେବାକୁ ଥିବା 4ର୍ଥ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ସ୍ଥାନୀୟ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ଟିକୁ ଅତ୍ୟଧିକ କୁହୁଡ଼ି ଲାଗି ଅମ୍ପାୟାର ବାତିଲ କରିଥିବା ଜଣାଯାଇଛି। ବାରମ୍ବାର ପଡ଼ିଆ ନିରୀକ୍ଷଣ ପରେ ମଧ୍ୟ ଟସ୍ ପକାଇବା ସମ୍ଭବପର ହୋଇନଥିବାରୁ ଅମ୍ପାୟାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ଭାରତ ବର୍ତ୍ତମାନ ସୁଦ୍ଧା 2-1 ଆଗୁଆ ରହିଛି। ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଆସନ୍ତାକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଖେଳାଯିବ। ଚୀନ୍ର ହାଙ୍ଗଝୋଉଠାରେ ଚାଲିଥିବା BWF ବିଶ୍ୱ ଟୁର୍ ଫାଇନାଲ୍ରେ ଭାରତୀୟ ପୁରୁଷ ବ୍ୟାଡ୍ମିଣ୍ଟନ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟି ଆଜି ଇଣ୍ଡୋନେସିଆର ଫଜର ଆଲଫିଆଲ ଓ ମହମ୍ମଦ ସୋହିବୁଲ ଫିକ୍ରିଙ୍କ ଯୋଡ଼ିକୁ ଭେଟିବେ। ଏହି ମ୍ୟାଚ୍ର ବିଜୟୀ ଦଳ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ। ଭାରତୀୟ ଯୋଡ଼ି ଗ୍ରୁପ୍ ବିରେ ତାଙ୍କର ପ୍ରାରମ୍ଭିକ ମ୍ୟାଚ୍ରେ ଚୀନ୍ର ଚାଙ୍ଗ ୱାଙ୍ଗ ଏବଂ ୱି କେଙ୍ଗ ଲିଆଙ୍କ ଯୋଡ଼ିକୁ 12-21, 22-20, 21-14 ପରାସ୍ତ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓମାନର ସୁଲତାନଙ୍କ ଉପସ୍ଥିତିରେ ଆଜି ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେବ ସମନ୍ୱିତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା। ସଂସଦରେ ପାରିତ ହେଲା ପ୍ରତ୍ୟାହାର ସଂଶୋଧନ ବିଲ୍ 2025। ପାରମ୍ପରିକ ଔଷଧ ଉପରେ ଗବେଷଣା, ମାନ ନିର୍ଦ୍ଧାରଣ ଓ ବିଶ୍ୱସ୍ତରୀୟ ସହଯୋଗ ବୃଦ୍ଧି କରିବା ଉପରେ ଆୟୁଷ ମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ ଏବଂ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗତକାଲି ଲକ୍ଷ୍ନୌରେ ହେବାକୁ ଥିବା ଚତୁର୍ଥ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଘନ କୁହୁଡ଼ି ଯୋଗୁଁ ବାତିଲ୍, ଆସନ୍ତାକାଲି ଅହମ୍ମଦାବାଦରେ ଖେଳାଯିବ ପଞ୍ଚମ ତଥା ଅନ୍ତିମ ମ୍ୟାଚ୍। ସମ୍ବାଦ ଶେଷ ହେଲା।